ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀର ଯଶଭୂମିରେ ଆଜି ତିନିଦିନିଆ ସେମିକନ୍ ଇଣ୍ଡିଆ 2025 ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଭାରତ ରୁଷ ସମ୍ପର୍କ ଏବଂ ୟୁକ୍ରେନ୍ ସଂଘର୍ଷର ସମାଧାନ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁତିନ୍ଙ୍କ ମଧ୍ୟରେ ଆଲୋଚନା ସଫଳ। ଡିଜିଟାଲ ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବୁଝାମଣାପତ୍ରରେ ସ୍ୱାକ୍ଷର କଲା ଭାରତୀୟ ଡାକ ସେବା ବିଭାଗ। ଶିକ୍ଷା ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ପ୍ରଚଳନର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ପୁରୁଷ ଏସିଆ କପ୍ ହକି ଚମ୍ପିଅନ୍ସିପ୍ରେ 15-0 ଗୋଲ୍ରେ କାଜାଖସ୍ତାନକୁ ପରାସ୍ତ କଲା ଭାରତ। ନୂଆଦିଲ୍ଲୀର ଯଶଭୂମିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମିକନ୍ ଇଣ୍ଡିଆ 2025 ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି ତିନିଦିନିଆ ସମ୍ମିଳନୀ ଦେଶରେ ଏକ ଦୃଢ଼, ସ୍ଥିର ଏବଂ ସ୍ଥାୟୀ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆଗକୁ ବଢ଼ାଇବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବ। ସମ୍ମିଳନୀରେ ସ୍ମାର୍ଟ ଉତ୍ପାଦନ, ଗବେଷଣା, ବିକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ନିବେଶ ସୁଯୋଗ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଅଧିବେଶନଗୁଡ଼ିଏ ଅନୁଷ୍ଠିତ ହେବ। ଆସନ୍ତାକାଲି ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଗୋଲ୍ଟେବୁଲ୍ ବୈଠକରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ 48 ଦେଶରୁ 2500 ଅଧିକ ପ୍ରତିନିଧିଙ୍କ ସମେତ 20,000 ଅଧିକ ଲୋକ ଯୋଗଦେବେ। ଏଥିରେ 6 ଦେଶ ଗୋଲ୍ଟେବୁଲ୍ ଆଲୋଚନା କରିବାକୁ ଥିବାବେଳେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ସମ୍ମିଳନୀ ଆଗାମୀ ଦିନରେ ଦେଶରେ ସେମିକଣ୍ଡକ୍ଟରର ବିଭିନ୍ନ କ୍ଷେତ୍ରକୁ ଆହୁରି ବିକଶିତ ଏବଂ ପାରଦର୍ଶୀ କରିବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ସାଂଘାଇ ସହଯୋଗ ବୈଠକ ଶିଖର ସମ୍ମିଳନୀ ସମୟରେ ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଭାରତ ଏବଂ ରୁଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରୁଷ ସହିତ କେବଳ ଭାରତର ବ୍ୟବସାୟିକ ସମ୍ପର୍କ ନୁହେଁ, ବରଂ ବିଭିନ୍ନ କ୍ଷେତ୍ରରେ ବିଶ୍ୱକୁ ଏକ ଦୃଢ଼ ମଞ୍ଚ ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
कठिन से कठिन परिस्थितियों में भी भारत और रूस हमेशा कंधे से कंधा मिलाकर चले हैं। हमारा करीबी सहयोग न केवल दोनों देशों के लोगों के लिए बल्कि वैश्विक शांति, स्थिरता और समृद्धि के लिए महत्वपूर्ण है। यूक्रेन में चल रहे संघर्ष के विषय में हम लगातार चर्चा करते रहे हैं। हाल में किए गए शांति के सभी प्रयासों का हम स्वागत करते हैं। हम आशा करते हैं कि सभी पक्ष कंस्ट्रक्टिवली आगे बढ़ेंगे, संघर्ष को जल्द से जल्द खत्म करने और स्थायी शांति स्थापित करने का रास्ता खोजना होगा। ये पूरी मानवता की पुकार है।
ୟୁକ୍ରେନରେ ଚାଲିଥିବା ସଂଘର୍ଷର କିଭଳି ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ହେବ ତା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଭାରତ ସବୁ ସମୟରେ ଶାନ୍ତି ସ୍ଥାପନ ପାଇଁ ହେଉଥିବା ଉଦ୍ୟମକୁ ସ୍ୱାଗତ କରିଆସୁଛି।
यूक्रेन में चल रहे संघर्ष के विषय में हम लगातार चर्चा करते रहे हैं। हाल में किए गए शांति के सभी प्रयासों का हम स्वागत करते हैं।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ୍ ଗସ୍ତକୁ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ବିଶ୍ୱସ୍ତରରେ ଭାରତର କୂଟନୈତିକ ଏବଂ ରଣନୈତିକ ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ ପ୍ରଧାନମନ୍ତ୍ରୀଙ୍କ ସଫଳ ଚୀନ୍ ଗସ୍ତ ଦେଶରେ କୂଟନୈତିକ ଏବଂ ଭୂ ରାଜନୈତିକ ବାସ୍ତବତାର ସଫଳ ପ୍ରଦର୍ଶନ ବୋଲି କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସାଂଘାଇ ସହଯୋଗ ସଂଗଠନ ବୈଠକରେ ଅଂଶଗ୍ରହଣ ବିଶ୍ୱରେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଏଥିଲାଗି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିହାର ରାଜ୍ୟ ଜୀବିକା ନିଧି ଶାଖ ସହକାରୀ ସଂଘ ଲିମିଟେଡ୍ର ଶୁଭାରମ୍ଭ କରିବେ। ଏହି ପଦକ୍ଷେପ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତା ବିକାଶ ଏବଂ ଗୋଷ୍ଠୀ ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ପ୍ରତିଷ୍ଠାନର ବ୍ୟାଙ୍କ ଆକାଉଣ୍ଟକୁ 125 କୋଟି ଟଙ୍କା ପ୍ରଦାନ କରିବେ। ଏହି ବ୍ୟବସ୍ଥାରେ ଜୀବିକା ଦିଦିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପାଣ୍ଠି ସ୍ଥାନାନ୍ତର ହୋଇପାରିବ। ତେଣୁ 12,000 ଗୋଷ୍ଠୀ କ୍ୟାଡରଙ୍କୁ ଟାବ୍ଲେଟ୍ ପ୍ରଦାନ କରାଯାଇଛି। ବିହାରର ପ୍ରାୟ 20 ଲକ୍ଷରୁ ଅଧିକ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡ଼ିଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି, ସ୍ୱଚ୍ଛ ଭାରତ ମିଶନ ଗ୍ରାମାଞ୍ଚଳ ଗ୍ରାମୀଣ ଏବଂ ଜଳଜୀବନ ମିଶନ ଦେଶକୁ ସ୍ଥାୟୀ ପରିମଳ ଏବଂ ଜଳ ସୁରକ୍ଷା ଲକ୍ଷ୍ୟ ପୂରଣ ଦିଗକୁ ନେଉଛି। ଗତକାଲି ନୂଆଦିଲ୍ଲୀରେ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଉପରେ ଏକ ସମ୍ମିଳନୀରେ ଶ୍ରୀ ପାଟିଲ ସାମୂହିକ ସଫଳତାର ପ୍ରଶଂସା କରିବା ସହ ନବସୃଜନ, ଅପଚୟରୁ ଶକ୍ତି ଏବଂ ଜଳବାୟୁ ପ୍ରତିରୋଧୀ ପରିମଳ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଦେଶର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଜଳଜୀବନ ମିଶନ ଅଧୀନରେ ନଳକୂପ ପାଣି ଯୋଗାଇ ଦିଆଯାଉଛି। ଖୋଲା ମଳତ୍ୟାଗ ମୁକ୍ତ ପ୍ଲସ୍ ମଡେଲ ଗ୍ରାମୀଣ ପରିବାରଗୁଡ଼ିକ ପାଇଁ ବଞ୍ଚିବାର ଗୁଣବତ୍ତା, ସ୍ୱାସ୍ଥ୍ୟ ଏବଂ ସମ୍ମାନ ନିଶ୍ଚିତ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ଡାକସେବା ବିଭାଗ ନୂଆଦିଲ୍ଲୀରେ ESRI ଇଣ୍ଡିଆ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ସହିତ ଡିଜିପିନ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି। ଡିଜିଟାଲ୍ ପୋଷ୍ଟାଲ୍ ଇଣ୍ଡେକ୍ସ ନମ୍ବର ବା ଡିଜିପିନ୍ ହେଉଛି ଏକ ଡିଜିଟାଲ୍ ଠିକଣା ଯାହାଦ୍ୱାରା ବ୍ୟବହାରକାରୀଙ୍କୁ ସହଜରେ ଠାବ କରାଯାଇପାରିବ। ଏହି ବୁଝାମଣାପତ୍ର ଅଧୀନରେ ଡାକ ବିଭାଗ ଡିଜିପିନ୍ ପାଇଁ ESRIର ଉଚ୍ଚ କ୍ଷମତାଯୁକ୍ତ ରୋଡ୍ ମ୍ୟାପ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ତଥ୍ୟ ବ୍ୟବହାର କରିବ। ବୁଝାମଣାପତ୍ର ସ୍ୱାକ୍ଷର ପରେ ଡାକ ବିଭାଗ ପରିଚାଳନା ବୋର୍ଡ ସଦସ୍ୟ ହରପ୍ରୀତ ସିଂ କହିଛନ୍ତି, ଡିଜିପିନ୍ ସହିତ ନାଗରିକ ଏବଂ ସରକାରୀ ସେବାକୁ ଆହୁରି ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରାଯିବ। ଭୌଗୋଳିକ ସୂଚନା ପ୍ରଣାଳୀ ଏବଂ ସଫ୍ଟୱେୟାର ମାଧ୍ୟମରେ ଡାକ ବିଭାଗ ଅଧିକ ଦକ୍ଷଶୀଳ ସେବା ପ୍ରଦାନ କରିବ ବୋଲି କୁହାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ପ୍ରଚଳନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ NCERTର 65ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଦେଶବ୍ୟାପୀ ଶିକ୍ଷାର ଗୁଣବତ୍ତା ଏବଂ ପାଠ୍ୟକ୍ରମ ବିକାଶକୁ ଆଗେଇ ନେବା ଲାଗି NCERT ଉଦ୍ୟମ କରୁଛି। ଦେଶର ଶିକ୍ଷା କ୍ଷେତ୍ରରେ NCERTର ଭୂମିକାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି।
ଭାରତ କି ପୁଞ୍ଜି ହେ ଭାରତ କି ବିଭିନ୍ନ ଭାଷା ପଢାଇ ମାତୃଭାଷା ମେ ହୋ ରାଷ୍ଟ୍ରୀୟ ଶିକ୍ଷା ନୀତି 2020 କେ ପ୍ରମୁଖ ପରାମର୍ଶ ରେକମେଣ୍ଡେସନ ହେ NCERT ଉସି କୋ ଧ୍ୟାନ ମେ ରଖତେ ହୁଏ ବହୁଭାଷୀ ପଢାଇ କୋ ମହତ୍ତ୍ୱ ଦେନା ଇସ୍ କାମ ପେ ଲଗି ହେ। ତୋ NCERT ବହୁତ ଅଚ୍ଛା କାମ କର ରହା ହେ। NCERT ସେ ସମାଜ କି ବହୁତ ବଡ଼ା ଅପେକ୍ଷା ହେ ଔର ମେରା ପୁରା ବିଶ୍ୱାସ ହେ NCERT ଆନେ ବାଲେ ଦିନୋ ମେ ଉସକୋ ଔର ପୁରା କରେ।
ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ DGCA ପ୍ରଥମ ଥର ପାଇଁ ଏୟାର ଇଣ୍ଡିଆ ସାଟ୍ସ ବିମାନ ବନ୍ଦର ସେବା ପ୍ରାଇଭେଟ୍ ଲିମିଟେଡ୍କୁ ସୁରକ୍ଷା ମଞ୍ଜୁରୀ ପ୍ରଦାନ କରିଛି। ଆନ୍ତର୍ଜାତିକ ବିମାନ ଚଳାଚଳ ସଂଗଠନର ମାର୍ଗଦର୍ଶିକା ସହିତ ସମାନ ଢାଞ୍ଚାରେ ଏଭଳି ସୁରକ୍ଷା ମଞ୍ଜୁରୀ ପ୍ରଦାନ କରିବାରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମାଲେସିଆ ପରେ ଭାରତ ଦ୍ୱିତୀୟ ଦେଶ ହୋଇପାରିଛି। ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି, ଭାରତରେ ସୁରକ୍ଷା ପରିଚାଳନା ପ୍ରଣାଳୀକୁ ସୁଦୃଢ଼ କରିବାରେ ଏହି ମଞ୍ଜୁରୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଦେଶରେ ରେଳବାଇ କର୍ମଚାରୀମାନଙ୍କୁ ବୀମାଜନିତ ଫାଇଦା ଦେବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଧ୍ୟକ୍ଷ ସିଏସ୍ ସେଟ୍ଟିଙ୍କ ଉପସ୍ଥିତିରେ ବୁଝାମଣାପତ୍ର ଗତକାଲି ସ୍ୱାକ୍ଷରିତ ହୋଇଥିଲା। ସୂଚନା ଅନୁଯାୟୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହ ଦରମା ଆକାଉଣ୍ଟ ରଖୁଥିବା ରେଳ କର୍ମଚାରୀଙ୍କ ପାଇଁ ବୀମା କଭରେଜ୍ ବୃଦ୍ଧି କରାଯାଇଛି। ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ କେନ୍ଦ୍ର ସରକାରୀ କର୍ମଚାରୀ ଗୋଷ୍ଠୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଗ୍ରୁପ୍ ଏ କର୍ମଚାରୀଙ୍କୁ 1,20,000 ଟଙ୍କା, ଗ୍ରୁପ୍ ବି ର କର୍ମଚାରୀଙ୍କୁ 60,000 ଟଙ୍କା ଏବଂ ଗ୍ରୁପ୍ ସି ର କର୍ମଚାରୀଙ୍କୁ ମିଳୁଥିବା 30,000 ଟଙ୍କାକୁ 1,00,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଷ୍ଟେଟ୍ ବ୍ୟାଙ୍କରେ ଦରମା ଆକାଉଣ୍ଟ ଥିବା ରେଳ କର୍ମଚାରୀମାନେ କୌଣସି ପ୍ରିମିୟମ୍ ପ୍ରଦାନ ନ କରି 1,00,000 ଟଙ୍କାର ପ୍ରାକୃତିକ ମୃତ୍ୟୁଜନିତ ବୀମା କଭରେଜ୍ ଲାଭ ପାଇପାରିବେ। ସମ୍ପ୍ରତି ପଞ୍ଜାବରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି ଚୀନ୍ରୁ ଫେରିବା ପରେ ଶ୍ରୀ ମୋଦି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ ବାର୍ତ୍ତାଳାପ କରିଥିଲେ ଏବଂ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ପଞ୍ଜାବକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସାହାଯ୍ୟ ଓ ସମର୍ଥନ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ଜଣାପଡ଼ିଛି। ବିହାର ରାଜଗିରିରେ ଚାଲିଥିବା ପୁରୁଷ ଏସିଆକପ୍ ହକି ଚମ୍ପିୟନ୍ସିପ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ କ୍ରମାଗତ ତୃତୀୟ ଥର ଲାଗି ବିଜୟ ହାସଲ କରିଛି। କାଜାଖସ୍ତାନକୁ ଭାରତ 15-0 ଗୋଲ୍ରେ ପରାସ୍ତ କରିଛି। ଅଭିଷେକ 7 ଗୋଲ୍ ଦେଇଥିବା ବେଳେ ସୁଖଜିତ ସିଂ 3 ଓ ଅଧିନାୟକ ହରମନପ୍ରୀତ ସିଂ 2 ଗୋଲ୍ ଦେଇଥିଲେ। ଏହି ବିଜୟ ସହ ଭାରତ ପୁଲ୍ ଏ'ରେ 9 ପଏଣ୍ଟ ସହିତ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛି। ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ନୋଭାକ୍ ଜୋକୋଭିଚ୍ ଆଜି ଆର୍ଥର ଆସେ ଷ୍ଟାଡିୟମ୍ରେ କ୍ୱାର୍ଟର ଫାଇନାଲ୍ରେ ଟେଲର ଫ୍ରିଜ୍ଙ୍କ ସହ ମୁକାବିଲା କରିବେ। ଜୋକୋଭିଚ୍ 24 ଗ୍ରାଣ୍ଡସ୍ଲାମ୍ ଚମ୍ପିୟନ୍ ଜର୍ମାନ ଜାନ୍ ଲେନାର୍ଡ ଷ୍ଟ୍ରବ୍ଙ୍କୁ 6-3, 6-3, 6-2 ପରାସ୍ତ କରିଥିଲେ। ମହିଳା ସିଙ୍ଗଲ୍ସରେ 2 ଚମ୍ପିୟନ୍ ନାଓମି ଓସାକା ବିଶ୍ୱର 3 କୋକୋ ଗଫ୍ଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ଆସନ୍ତା ବୁଧବାର ଦିନ କ୍ୱାର୍ଟର ଫାଇନାଲ୍ରେ ନାଓମି ଓସାକା ଏବଂ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭାଙ୍କ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀର ଯଶଭୂମିରେ ଆଜି 3 ସେମିକନ୍ ଇଣ୍ଡିଆ 2025 ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଭାରତ ରୁଷ ସମ୍ପର୍କ ଏବଂ ୟୁକ୍ରେନ୍ ସଂଘର୍ଷର ସମାଧାନ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁତିନ୍ଙ୍କ ମଧ୍ୟରେ ଆଲୋଚନା ସଫଳ, ଡିଜିଟାଲ୍ ପୋଷ୍ଟାଲ୍ ଇଣ୍ଡେକ୍ସ ନମ୍ବର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବୁଝାମଣାପତ୍ରରେ ସ୍ୱାକ୍ଷର କଲା ଭାରତୀୟ ଡାକ ସେବା ବିଭାଗ, ଶିକ୍ଷା ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ପ୍ରଚଳନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଏବଂ ପୁରୁଷ ଏସିଆ କପ୍ ହକି ଚମ୍ପିୟନ୍ସିପ୍ରେ 15 ଗୋଲ୍ରେ କାଜାଖସ୍ତାନକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।